ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାରା ବିଶ୍ୱ ଭାରତୀୟ ଯୁବପିଢ଼ିର ଦକ୍ଷତା ପ୍ରତି ଆକର୍ଷିତ ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନିମନ୍ତେ ବୁଥ୍କୁ ଯାତ୍ରା ଆରମ୍ଭ କଲେ ପୁଲିଂ ପାର୍ଟି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ସଞ୍ଜୀବ ଖାନ୍ନା। ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବଂ ବିହାର ରାଜଗିରିଠାରେ ଆଜିଠାରୁ ଆରମ୍ଭ ହେବ ମହିଳା ଏସିଆ ହକି ଚମ୍ପିୟନ୍ସ ଟ୍ରଫି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସାରା ବିଶ୍ୱ ଭାରତୀୟ ଯୁବପିଢ଼ିର ଦକ୍ଷତା ପ୍ରତି ଆକର୍ଷିତ ହୋଇଛି। ସେ କହିଛନ୍ତି, ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ନେତାମାନେ ଆଶା କରୁଛନ୍ତି ଯେ ଭାରତର ଯୁବପିଢ଼ି ସେମାନଙ୍କ ଦେଶରେ କୁଶଳୀ ଶକ୍ତି ଭାବରେ କାର୍ଯ୍ୟ କରନ୍ତୁ। ଆଜି ସକାଳେ ଗୁଜରାଟର ବଡ଼ତାଲସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର 200ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଭାସୀ ଜରିଆରେ ଏହା କହିଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଭାରତୀୟ ଯୁବଶକ୍ତିର ଚାହିଦା ସାରା ବିଶ୍ୱରେ ଆହୁରି ବୃଦ୍ଧି ପାଇବ। ବିକଶିତ ଭାରତ ପାଇଁ ଯୁବକମାନଙ୍କୁ ସଶକ୍ତ କରିବାକୁ ହେବ ଏବଂ ସେମାନଙ୍କୁ ଦେଶର କୁଶଳୀ ଯୁବଶକ୍ତିରେ ପରିଣତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ 200 ଟଙ୍କିଆ ରୂପାମୁଦ୍ରା ଏବଂ ସ୍ମାରକୀ ଡାକ ଟିକଟ ଜାରି କରାଯାଇଥିବାରୁ ଶ୍ରୀ ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, 200 ବର୍ଷ ପୂର୍ବେ ଭଗବାନ ସ୍ୱାମୀନାରାୟଣଙ୍କ ଦ୍ୱାରା ସ୍ଥାପିତ ବଡ଼ତାଲ ଧାମ ଆଧ୍ୟାତ୍ମିକ ଚେତନାକୁ ଉଜ୍ଜୀବିତ ରଖିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ଏହି ମନ୍ଦିର ଭାରତୀୟ ସଂସ୍କୃତିର ଏକ ଶାଶ୍ୱତ ପ୍ରବାହର ପ୍ରମାଣ ଅଟେ। ଝାଡ଼ଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନିମନ୍ତେ ପୋଲିଂ ପାର୍ଟିଗୁଡ଼ିକ ଆଜିଠାରୁ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକୁ ଯାତ୍ରା ଆରମ୍ଭ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର କହିଛନ୍ତି, 5ଟି ଜିଲ୍ଲାର 225ଟି ଭୋଟ୍ ଗ୍ରହଣ କେନ୍ଦ୍ରକୁ ଆଜିଠାରୁ କର୍ମଚାରୀମାନଙ୍କୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ପଶ୍ଚିମ ସିଂଭୂମ, ଲାଟେହାର, ଲୋହାରଡାଗା, ଗରୁଆ ଏବଂ ଗୁମ୍ଲା। ଏହିସବୁ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକ ସମ୍ବେଦନଶୀଳ ବୋଲି ଜଣାପଡ଼ିଛି। ଶ୍ରୀ କୁମାର କହିଛନ୍ତି, ବାୟୁସେନା ହେଲିକପ୍ଟରକୁ ପୋଲିଂ ପାର୍ଟିକୁ ନେବା ଆଣିବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେ କହିଛନ୍ତି, ଆସନ୍ତାକାଲି ଅନ୍ୟ ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରକୁ କର୍ମଚାରୀମାନଙ୍କୁ ପଠାଯିବ। ଏହି ପର୍ଯ୍ୟାୟରେ ଝାଡ଼ଖଣ୍ଡର 43ଟି ବିଧାନସଭା ଆସନ ନିମନ୍ତେ ଆସନ୍ତା ବୁଧବାର ଦିନ ମତଦାନ ହେବ। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଉଭୟ ଏନ୍ଡିଏ ଏବଂ ଇଣ୍ଡିମେଣ୍ଟ ପକ୍ଷରୁ ବରିଷ୍ଠ ନେତୃବୃନ୍ଦ ପ୍ରଚାରକୁ ସରଗରମ କରିବା ସହିତ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମେରା ବୁଥ୍ ସବ୍ସେ ମଜବୁତ୍ କାର୍ଯ୍ୟକ୍ରମ ଅଧୀନରେ ଆଜି ରାଜ୍ୟର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଇଛନ୍ତି। ସେହିଭଳି ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍ଙ୍କ ସମର୍ଥନରେ ଷଢ଼େଇକଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଦିତ୍ୟପୁରଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବେ। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ପାନ୍କି ଓ ଛତରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2ଟି ପୃଥକ୍ ପୃଥକ୍ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିଭଳି ବରିଷ୍ଠ ଜେଏମ୍ଏମ୍ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ଆଜି ହସନାବାଦ, ଷଢ଼େଇକଳା, ଇଚ୍ଛାଗଡ଼ ଓ ସିଲି ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପୃଥକ୍ ପୃଥକ୍ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାୱନାପୁର, ପାଲ୍ମୋ, ହସନାବାଦ, ଡାଲ୍ଟନଗଞ୍ଜ ଏବଂ ପାନ୍କି ବିଧାନସଭା ମଣ୍ଡଳୀରେ ପ୍ରଚାର କରୁଛନ୍ତି। ସେହିଭଳି ଦଳର ବରିଷ୍ଠ ନେତା ତଥା ଚଳଚ୍ଚିତ୍ର ତାରକା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ବିଜେପି ପ୍ରାର୍ଥୀ ବାବୁଲାଲ ସୋରେନ୍ଙ୍କ ସପକ୍ଷରେ ଆଜି ଘାଟଶିଲା ବିଧାନସଭା ମଣ୍ଡଳୀର ସର୍କସ୍ ମଇଦାନଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆସାମର 5ଟି ବିଧାନସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ଉପନିର୍ବାଚନରେ ମୋଟ 34 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସାମାଗୁଡ଼ି ବିଧାନସଭା ଆସନ ଲାଗି 11 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଢୋଲାଇ ଓ ବୋଙ୍ଗାଇ ଗାଁରୁ 8 ଜଣ ଲେଖାଏଁ, ବେହାଲିରୁ 4 ଜଣ, ସିଡ୍ଲିରୁ 3 ଜଣ ପ୍ରାର୍ଥୀ ଏହି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। 10 ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା ଆସନ୍ତା 13 ତାରିଖ ଦିନ ଏହିସବୁ ଆସନ ଲାଗି ନିଜର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବେ। ଏନ୍ଡିଏ ଓ କଂଗ୍ରେସ ସମସ୍ତ ପାଞ୍ଚଟି ଯାକ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଏନ୍ଡିଏ ପକ୍ଷରୁ ବିଜେପି ତିନୋଟି ଆସନ ଲାଗି ପ୍ରାର୍ଥୀ ଦେଇଥିବା ବେଳେ ଆସାମ ଗଣପରିଷଦ ଓ ୟୁପିପିଏଲ୍ ଗୋଟିଏ ଲେଖାଏଁ ଆସନ ଲାଗି ପ୍ରାର୍ଥୀ ଛିଡ଼ା କରାଇଛନ୍ତି। ଏଥିଲାଗି ଏନ୍ଡିଏ କଂଗ୍ରେସ ଓ ବିପିଏଫ୍ର ବରିଷ୍ଠ ନେତୃବୃନ୍ଦ ରୋଡ୍ ଶୋ, ଜନସମାବେଶ ତଥା ଘରକୁ ଘର ବୁଲି ଜନସାଧାରଣଙ୍କୁ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଆକୃଷ୍ଟ କରିବା ଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଚାରପତି ସଞ୍ଜୀବ ଖାନ୍ନା ଆଜି ସୁପ୍ରିମକୋର୍ଟର 51ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଖାନ୍ନାଙ୍କୁ ଶପଥପାଠ କରାଇଛନ୍ତି। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଗତକାଲି ଦେଶର ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିବା ପରେ ଆଜି ଜଷ୍ଟିସ୍ ଖାନ୍ନା ଦାୟିତ୍ୱ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀଗଣ ଏବଂ ସୁପ୍ରିମକୋର୍ଟର ବିଚାରପତିମାନେ ଉପସ୍ଥିତ ଥିଲେ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ 1960 ମେ ମାସ 14 ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସଞ୍ଜୀବ ଖାନ୍ନା 1983 ଦିଲ୍ଲୀ ବାର୍ କାଉନ୍ସିଲ୍ରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ। ଦିଲ୍ଲୀର 30,000 କମ୍ପ୍ଲେକ୍ସସ୍ଥିତ ଜିଲ୍ଲା ଅଦାଲତ ଓ ପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏବଂ ଅନ୍ୟାନ୍ୟ ଟ୍ରିବ୍ୟୁନାଲ୍ରେ ସେ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଥିଲେ। 2005 ଜଷ୍ଟିସ୍ ଖାନ୍ନା ଦିଲ୍ଲୀ ହାଇକୋର୍ଟରେ ପ୍ରଥମେ ଅତିରିକ୍ତ ବିଚାରପତି ଏବଂ 2006 ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। 2019 ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସେ ଇଲେକ୍ଟ୍ରାଲ୍ ବଣ୍ଡ ଯୋଜନାର ଉଚ୍ଛେଦ ଓ ଇଭିଏମ୍ ବ୍ୟବହାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଐତିହାସିକ ରାୟ ପ୍ରଦାନ କରିଥିଲେ। ଜଷ୍ଟିସ୍ ଖାନ୍ନା ପ୍ରଧାନ ବିଚାରପତି ଭାବେ 6 କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। କେରଳର ୱାୟନାଡ ସଂସଦୀୟ ଆସନ ଏବଂ ଚେଲକାରା ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ପ୍ରଚାରର ଶେଷ ମୁହୂର୍ତ୍ତରେ ବିଭିନ୍ନ ଦଳର ରାଜନୈତିକ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଜନସଭା ଓ ର୍ୟାଲି କରୁଛନ୍ତି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଆଜି ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ଶ୍ରୀ ଟ୍ରମ୍ପ୍ ରୁଷ ରାଷ୍ଟ୍ରପତିଙ୍କୁ ୟୁକ୍ରେନ୍ ସହିତ ଚାଲିଥିବା ସଂଘର୍ଷ ଯେଭଳି ଆଗକୁ ନ ବଢ଼ିବ ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ସହ 2.5 ଧରି ଚାଲିଥିବା ଯୁଦ୍ଧକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଆମେରିକା ସୈନ୍ୟ ଉପସ୍ଥିତି ଉପରେ ଗୁରୁତ୍ୱ ଦେଇ ଶ୍ରୀ ଟ୍ରମ୍ପ୍ ଏହି ସଂଘର୍ଷ ହ୍ରାସ ଦିଗରେ ଆମେରିକା ଚାପ ପ୍ରୟୋଗ କରିପାରେ ବୋଲି କହିଛନ୍ତି। ଏହା ପୂର୍ବରୁ ଗତ ବୁଧବାର ଦିନ ଶ୍ରୀ ଟ୍ରମ୍ପ୍ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କିଙ୍କ ସହ ଆଲୋଚନା କରିଥିଲେ। ଉଭୟ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ଲାଗି ଆମେରିକାର ନୂଆ ପ୍ରଶାସନକୁ ୟୁକ୍ରେନ୍ ସରକାର ସହଯୋଗ କରିବେ ବୋଲି ଶ୍ରୀ ଟ୍ରମ୍ପ୍ ଆଶାବ୍ୟକ୍ତ କରିଥିଲେ। ଆକାଶବାଣୀର ଦ୍ୱିଭାଷିକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରିତ ହେବ। ଏହାର ବିଷୟବସ୍ତୁ ରହିଛି ବାୟୁ ପ୍ରଦୂଷଣ, ଏହାର ପ୍ରଭାବ ଓ ସମାଧାନ। ସଫଦରଜଙ୍ଗ ହସ୍କିଟାଲର ପ୍ରଫେସର ଡାକ୍ତର ନିରଜ ଗୁପ୍ତା ଏବଂ ବରିଷ୍ଠ ପରିବେଶବିତ୍ ମୁକୁଲ ସାନୱାଲ ଏହି ଆଲୋଚନାରେ ବିଶେଷଜ୍ଞ ଭାବେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମରେ ଶ୍ରୋତାମାନେ ବାୟୁ ପ୍ରଦୂଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିପାରିବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆଜି ରାତି 9:30 ଟେଲିଫୋନ୍ ନମ୍ଘର 0112342100 ଓ 0112331444 ଡାଏଲ୍ କରି ଶ୍ରୋତାମାନେ ନିଜର ପ୍ରଶ୍ନ ପଚାରିପାରିବେ। ଏହାଛଡ଼ା ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ଘର 9289094044 ମାଧ୍ୟମରେ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ଆସ୍କ ଏୟାର ହାସ୍ଟ୍ୟାଗ୍ ସହିତ ନିଜ ପ୍ରଶ୍ନ ପୋଷ୍ଟ କରିପାରିବେ। ମହିଳା ଏସିଆ ହକି ଚମ୍ପିୟନ୍ସ ଟ୍ରଫି 2024 ପ୍ରତିଯୋଗିତା ଆଜିଠାରୁ ବିହାରର ରାଜଗିରିଠାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସନ୍ଧ୍ୟାରେ ଏହାକୁ ଉଦ୍ଘାଟନ କରିବେ। ଏ ସମ୍ପର୍କରେ ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ବିହାର କ୍ରୀଡ଼ା ପ୍ରାଧିକରଣର ମହାନିର୍ଦ୍ଦେଶକ ରବୀନ୍ଦ୍ରନ ଶଙ୍କରନ୍ କହିଛନ୍ତି 10 ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଚୀନ, ଜାପାନ, ମାଲେସିଆ, କୋରିଆ, ଥାଇଲାଣ୍ଡ ଭଳି 6 ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସାରା ବିଶ୍ୱ ଭାରତୀୟ ଯୁବପିଢ଼ିର ଦକ୍ଷତା ପ୍ରତି ଆକର୍ଷିତ ହେଉଛି କହିଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନିମନ୍ତେ ବୁଥ୍ ଯାତ୍ରା ଆରମ୍ଭ କଲେ ପୋଲିଂ ପାର୍ଟି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ସଞ୍ଜୀବ ଖାନ୍ନା। ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବିହାରର ରାଜଗିରିଠାରେ ଆଜିଠାରୁ ଆରମ୍ଭ ହେବ ମହିଳା ଏସିଆ ହକି ଚମ୍ପିୟନ୍ସ ଟ୍ରଫି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।